ରାମ ଯେତେବେଳେ ଗୋଟେ ନାରାଚେ ମାରୁଥିଲେ ତା ଗୋଟେ ମୁଣ୍ଡ କାଟି ଦେଉଥିଲେ, ତାପରେ କିଛି ସମୟ ପରେ ହା ହା କରିକି ସେ ମୁଣ୍ଡଟା ପୁଣି ଆସିଯାଉଥିଲା। ପୁଣି ଆଉ ଗୋଟେ ନାରାଚେ ମାରିକି ଆଉ ଗୋଟେ ମୁଣ୍ଡ ଯେତେବେଳେ ଉଡ଼ି ଦେଉଥିଲେ ସେ ମୁଣ୍ଡଟା ଉଡ଼ିଗଲା ପରେ ପୁଣି କିଛି ସମୟ ପରେ ପୁଣି ହା ହା କରିକି ଉଡ଼ି ଯାଉଥିଲା। ତେଣୁ ରାମ ଲାଷ୍ଟ ପର୍ଯ୍ୟନ୍ତ ଥକିଗଲେ, ସବୁ ମୁଣ୍ଡ କାଟି ଚାଲିଛନ୍ତି ପୁଣି ଯୁଡ଼ି ଯାଉଛି, ପୁଣି କାଟି ଚାଲିଛନ୍ତି ପୁଣି ଯୁଡ଼ି ଯାଉଛି। ଲାଷ୍ଟରେ ରାବଣ ମରିଲା କେମିତି, କଣ ବ୍ୟାଖ୍ୟା ରହିଛି ରାମାୟଣରେ? ରାବଣ ଯେତେବେଳେ ରାମ ବ୍ରହ୍ମାସ୍ତ୍ର ତାର ନାଭି ଦେଶରେ ପ୍ରୟୋଗ କଲେ ସେତେବେଳେ ଯାଇକି ରାବଣ ମଲା। ତାର କହିବା ତାତ୍ପର୍ଯ୍ୟ କଣ, ଏହାର ଆଧ୍ୟାତ୍ମିକ ରହସ୍ୟ ବୁଝିବା ଦରକାର। ଦେଖନ୍ତୁ, ଆଜି ଆପଣ ପ୍ରତିଜ୍ଞା କରନ୍ତୁ କି ଆଜି ମୁଁ ଆଜି କ୍ରୋଧକୁ ଛାଡ଼ିଦେବି। ଚିନ୍ତା କରନ୍ତୁ, ପ୍ରତିଜ୍ଞା କରନ୍ତୁ, ଦେଖିବେ ଜମା ଛାଡ଼ିପାରିବେନି, କାଲି କୁଆଡୁ ପୁଣି ଥରେ ଆସିଯିବ। କିନ୍ତୁ ଏସବୁ ବିକାରର ମୂଳ ବାସ୍ତବରେ ତାର ରୁଟ୍, ତା ଜଡ଼ ହେଉଛି ଦେହ ଅଭିମାନ, ଯାହାକୁ ନାଭି ଦେଶ ରୂପରେ ରାବଣର ଦେଖାଇଛି। ଏବଂ ରାମ କେତେବେଳେ ରାବଣକୁ ମାରିଲେ, ଯେତେବେଳେ ନାଭି ଦେଶରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ, ତାପରେ ରାବଣ ମରିଲା ବୋଲିକି ଦେଖାଇଛି। ତାର କହିବା ତାତ୍ପର୍ଯ୍ୟ ହେଲା, ବର୍ଣ୍ଣନା କରିବାର ତାତ୍ପର୍ଯ୍ୟ ହେଲା କି ଯେତେବେଳେ ଆମେ ନିଜେ ଗୋଟିଏ ଗୋଟିଏ ବିକାରକୁ ଆମେ ଛାଡ଼ିବା ପାଇଁ ଚେଷ୍ଟା କରିବା, ଆମେ ଛାଡ଼ିପାରୁନୁ, ଯେହେତୁ ତା ଜଡ଼, ତା ରୁଟ୍, ତା ମୂଳ ହେଉଛି ଆମ ଦେହ ଅଭିମାନ। ଆମେ ନିଜେ ଯେତେବେଳେ ପର୍ଯ୍ୟନ୍ତ ନିଜକୁ ଆତ୍ମା ମନେ ନ କରିଛନ୍ତି, ଆତ୍ମା ଅଭିମାନୀ ହେବାର ଅଭ୍ୟାସ ନ କରିଛେ, ଆମେ କାମ କ୍ରୋଧ ଲୋଭ ମୋହ ଅହଙ୍କାରରୁ ସମ୍ପୂର୍ଣ୍ଣ ରୂପରେ ମୁକ୍ତ ହୋଇପାରିବା ନାହିଁ। ଆଜି ପର୍ଯ୍ୟନ୍ତ ହଜାର ହଜାର ବର୍ଷରୁ ଆମେ ସବୁ ବିଭିନ୍ନ ପ୍ରକାର ଭକ୍ତି ଦ୍ୱାରା ସାଧନା କରିଆସିଲେ, କିନ୍ତୁ ସମାଜର ଦୁର୍ଗତି ଆମେ ଦେଖୁଛେ। ଯେହେତୁ ଆମେ ସବୁ ଦେହ ଅଭିମାନୀ ଥିଲେ, ତେଣୁ ଆମର କାମ କ୍ରୋଧ ଲୋଭ ମୋହ ଅହଙ୍କାର ଉପରେ ଆମେ ବିଜୟ ପ୍ରାପ୍ତ କରିପାରିଲେନି, ଏଗୁଡ଼ାକୁ ସମାପ୍ତ କରିପାରିଲେନି। ତେଣୁ ପରମାତ୍ମା ଆସିକି ବ୍ରହ୍ମା ମାଧ୍ୟମ ଦ୍ୱାରା ଆମ ସମସ୍ତଙ୍କୁ ଜ୍ଞାନ ଦେଉଛନ୍ତି, ଏବଂ ଜ୍ଞାନକୁ ଗୋଟେ ସର ରୂପରେ ବା ତୀର ରୂପରେ ଚିତ୍ରକାର ବା କାବ୍ୟକାର ବର୍ଣ୍ଣନା କରିଛନ୍ତି। ଆପଣ ଦେଖିଥିବେ ଗୋଟେ ଧନୁ ସର, ଧନୁ ଏବଂ ସର, ଆମେ ଉଭୟଙ୍କୁ ଆମ ପ୍ରତ୍ୟେକଙ୍କ ଆମେ ଓଠ ଦେଖନ୍ତୁ, ଆମର ଯୋଉ ଓଠ ରହିଛି ଓଠଟା ଧନୁ ଆକାରର, ଏବଂ ଆମେ ଯେତେବେଳେ ମୁହଁ ଖୋଲୁଛୁ, ଓଠ ଖୋଲୁଛି, ଆମ ମୁହଁ ଭିତରୁ ବାଣୀ ବାହାରୁଛି, ଏବଂ ଧନୁରୁ କଣ ବାହାରେ, ବାଣ, ତୀରକୁ ବାଣ ବୋଲି କୁହାଯାଏ। କଥାରେ ଅଛି, ଧନୁରୁ ଥରେ ଯଦି ବାଣ ବାହାରିଲା ଏବଂ ମୁହଁରୁ ଥରେ ଯଦି ବାଣୀ ବାହାରିଲା, ଉଭୟ ଆଉ ଫେରି ଆସିନଥାନ୍ତି। ତ ଯେମିତି ଧନୁର ଆକାର ଯେମିତି, ଆମ ଓଠର ଆକାର ସେମିତି। ଧନୁରୁ ଆମେ ତୀର ବା ବାଣ ଚଲଉଛେ ଧନୁରେ, ଏବଂ ଆମ ମୁହଁ ଦ୍ୱାରା, ଓଠ ଦ୍ୱାରା ଆମେ ବାଣୀ ଚଲଉଛେ। ତ ଭଗବାନ ବ୍ରହ୍ମା ମୁଖ ଦ୍ୱାରା ଯୋଉ ବାଣୀ ଉଚ୍ଚାରଣ କରନ୍ତି, ତାକୁ କାବ୍ୟକାର ବା ଚିତ୍ରକାର ଗୋଟେ ଗୋଟେ ତୀର ରୂପରେ ବା ସର ରୂପରେ ବା ବାଣ ରୂପରେ ବର୍ଣ୍ଣନ କରିଦେଇଛନ୍ତି। ଏବଂ ଭଗବାନ ଆମକୁ ଗୋଟେ ଗୋଟେ ଜ୍ଞାନ ରୂପୀ ଯୋଉ ବାଣ ଦେଉଛନ୍ତି ବା ଶିକ୍ଷା ଦେଉଛନ୍ତି, ସେଇଟାକୁ ଆମେ ପ୍ରୟୋଗ କରିକି ଆମେ ମନ ଭିତରେ ଆମର ଯୋଉ ମନୋବିକାର ରହିଛି ତାକୁ ଆମେ ମାରିପାରିବା। ଏବଂ ପରମାତ୍ମା ଆମକୁ ବ୍ରହ୍ମାସ୍ତ୍ର ଅର୍ଥାତ୍ ଗୋଟେ ମୁଖ୍ୟ ଶିକ୍ଷା ଦେଉଛନ୍ତି, କଣ କି ତୁମେ ସବୁ ଦେହ ନୁହଁ, ତୁମେ ସବୁ ଆତ୍ମା ଅଟ। ତ ଯିଏ ନିଜକୁ ଆତ୍ମା ମନେ କରେ ଏବଂ ଆତ୍ମା ମନେ କରିକି ପିତା ପରମାତ୍ମାଙ୍କୁ ସ୍ମରଣ କରେ, ତାର ଦେହ ଅଭିମାନ ସମାପ୍ତ ହୋଇଯାଏ। ଏବଂ ଦେହ ଅଭିମାନ ଯେତେବେଳେ ସମାପ୍ତ ହୋଇଯିବ, ତାହେଲେ କାମ କ୍ରୋଧ ଲୋଭ ମୋହ ଅହଙ୍କାର ରହିବ କି? ତେଣୁ ରାବଣକୁ ମାରିବା ପାଇଁ ପରମାତ୍ମା ବ୍ରହ୍ମାସ୍ତ୍ର, ରାମ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ ତା ନାଭି ଦେଶରେ, ଯାହାଫଳରେ ରାବଣ ମଲା ବୋଲି ଯୋଉ ବର୍ଣ୍ଣନା ରହିଛି, ତାର ଆଧ୍ୟାତ୍ମିକ ରହସ୍ୟ ହେଲା କି ଭଗବାନ ଆମକୁ ବ୍ରହ୍ମା ଦ୍ୱାରା ଗୋଟେ ଜ୍ଞାନ ରୂପୀ ଅସ୍ତ୍ର ଦେଉଛନ୍ତି, ତୀର ଦେଉଛନ୍ତି, ବାଣ ଦେଉଛନ୍ତି, କି ତୁମେ ନିଜକୁ ଦେହ ନୁହେଁ, ତୁମେ ନିଜକୁ ଆତ୍ମା ମନେ କର। ତ ଯେତେବେଳେ ଆମେ ଆତ୍ମିକ ସ୍ୱରୂପରେ ସ୍ଥିତ ହେଉଛେ, ଆମ ଭିତରେ ଯୋଉ ମନୋବିକାର, କାମ କ୍ରୋଧ ଲୋଭ ମୋହ ଅହଙ୍କାର, ତାର ମୃତ୍ୟୁ ହୋଇଯାଉଛି, ସେମାନଙ୍କର ସମାପ୍ତି ହୋଇଯାଉଛି। ସେହି କଥାକୁ ବ୍ୟାଖ୍ୟା କରିବା ପାଇଁ ଚିତ୍ରକାର ଏବଂ କାବ୍ୟକାର ଏମିତି ବର୍ଣ୍ଣନା କରିଛନ୍ତି, ହେଲା ନାହିଁ? ଏବଂ ଦେଖନ୍ତୁ କୁମ୍ଭକର୍ଣ୍ଣ କଥା ଯୋଉ ବର୍ଣ୍ଣନା ରହିଛି, କୁମ୍ଭକର୍ଣ୍ଣ ତାର ଅର୍ଥ କଣ? କୁମ୍ଭକର୍ଣ୍ଣ ରାବଣର ଭାଇ ଥିଲା ବୋଲି ବର୍ଣ୍ଣନା ରହିଛି। ଆପଣ ରାମାୟଣ ଯଦି ପଢ଼ିଥିବେ ଭଲ ଭାବରେ ଜାଣିଥିବେ, ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ତିନିଟା ଭାଇ ଥିଲେ। ତାଙ୍କ ବାପାଙ୍କ ନାଁ କଣ ଥିଲା ଜାଣିଛନ୍ତି? ଏ ତ କାହାଣୀ ରୂପରେ ବର୍ଣ୍ଣନା ରହିଛି, ତାଙ୍କ ବାପା ଜଣେ ଋଷି ଥିଲେ। ସେମାନେ ସବୁ ତିନିଟା ଋଷି ପୁତ୍ର ଥିଲେ ଏବଂ ସେମାନେ ସବୁ ତପସ୍ୟା କରୁଥିଲେ, ଭଗବାନଙ୍କଠୁ ପ୍ରାର୍ଥନା କରୁଥିଲେ କିଛି ବର ପ୍ରାପ୍ତି ପାଇଁ ତପସ୍ୟା କରୁଥିଲେ। ତ ଜଣେ ରାବଣ ହେଲା, ଜଣେ କୁମ୍ଭକର୍ଣ୍ଣ, ଜଣେ ବିଭୀଷଣ ହେଲା। ଯୋଉ ରାମାୟଣରେ ବର୍ଣ୍ଣନା ରହିଛି କି ତାଙ୍କ ରାବଣର ବାପା ଥିଲା ବିଶ୍ରବା ଋଷି, ସେମାନେ ସବୁ ଋଷି ପୁତ୍ର ଥିଲେ। ତ ସେମାନେ ସବୁ ତପସ୍ୟା କରୁ କରୁ, ରାବଣ ଯେତେବେଳେ ତପସ୍ୟା କରୁଥିଲା, ସେ ଯେତେବେଳେ ପ୍ରସନ୍ନ ହେଇକି ବ୍ରହ୍ମା ତାଙ୍କ ସମ୍ମୁଖରେ ଆବିର୍ଭାବ ହେଇକି ପଚାରିଲେ, କଣ ବର ପ୍ରାର୍ଥନା କରୁଛ କୁହ, ତ ରାବଣ କହିଲା, ମୁଁ ଅମର ପଦ ଚାହୁଁଛି, ମୁଁ କେବେ ମରିବିନି, ମୁଁ ସଦା ଅମର ହେଇକି ରହିବି। ତ ବ୍ରହ୍ମା କଣ ତାକୁ ବରଦାନ ଦେଲେ, କହିଲେ, ଦେଖ, ମର୍ତ୍ତ୍ୟମଣ୍ଡଳରେ ଦେହ ଧରିକି କେହି ବି ଅମର ହେଇକି ରହିପାରିବନି, କିନ୍ତୁ ତମେ ଯଦି ଚାହୁଁଛ ଅମର ପଦ, ତମେ ସେତେବେଳେ ପର୍ଯ୍ୟନ୍ତ ଅମର ରହିବ ରୂପରେ ବ୍ୟାଖ୍ୟା ରହିଛି। ତେଣୁ ଏବଂ କୁମ୍ଭକର୍ଣ୍ଣ କଥା ଆମେ ଚର୍ଚ୍ଚା କରୁଥିଲେ, କୁମ୍ଭକର୍ଣ୍ଣ କଣ କଲା? ସେ ବାସ୍ତବରେ ଇନ୍ଦ୍ର ହେବା ପାଇଁ, ସ୍ୱର୍ଗର ରାଜା ହେବା ପାଇଁ ସେ ତପସ୍ୟା କରୁଥିଲା, କିନ୍ତୁ ଅନେକ ସାଧନା ସାଧକ ସାଧନା କରୁ କରୁ ତାଙ୍କର ଯୋଉ ସାଧନା, ସେତେ ତୀବ୍ର ସାଧନା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରିପାରିନଥାନ୍ତି। ମଝିରେ ତାଙ୍କ ସାଧନାରେ କିଛିଟା ଦୋଷ ଦୁର୍ବଳତା ଆସିଯାଇଥାଏ। ରାବଣ ସାଧନା କରିକି ଯେତେବେଳେ ପର୍ଯ୍ୟନ୍ତ ବ୍ରହ୍ମା ଆବିର୍ଭାବ ନ ହୋଇଛନ୍ତି, ସେ ଏକଦମ କଟିବଦ୍ଧ ହୋଇକି କଠୋର ତପସ୍ୟା କରିଥିଲା। ତେଣୁ ଲାଷ୍ଟ ତାକୁ ତା ସାମ୍ନାରେ ଏମିତି ବ୍ରହ୍ମା ପ୍ରକଟ ହେଲେ ବୋଲିକି ଷ୍ଟୋରି ଉପରେ ବର୍ଣ୍ଣନା ରହିଛି। କିନ୍ତୁ କୁମ୍ଭକର୍ଣ୍ଣ ସାଧନା କରୁ 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 କଣ ହେଲା, ସେ ତାକୁ ନିଦ ଆସିଲା ଏବଂ ସେ ଇନ୍ଦ୍ର 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 ନିନ୍ଦ୍ର ନିନ୍ଦ୍ର ସେ ଇନ୍ଦ୍ରା ବଦଳରେ ନିନ୍ଦ୍ରା ଶବ୍ଦ ଆସିଗଲା ଏବଂ ତାକୁ ବର ମିଳିଲା, ତୁ ଛଅ ମାସ ଶୋଇବୁ, ଛଅ ମାସ ଜାଗିବୁ। ଚିନ୍ତା କରନ୍ତୁ, କହିବା ତାତ୍ପର୍ଯ୍ୟ ହେଉଛି କି ଆମେ ସବୁ ସାଧନା କରୁ କରୁ ଯଦି ବାସ୍ତବରେ ଆମ ସାଧନାରେ ବ୍ୟତିକ୍ରମ କରୁଛେ, ଆମେ ତାର ଫଳ ବି ସେମିତି ହିସାବରେ ମିଳିବ। କିନ୍ତୁ ଯୋଉ ବ୍ୟାଖ୍ୟା ରହିଛି କି ଜଣେ ଛଅ ମାସ ଶୋଉଥିଲା, ଛଅ ମାସ ଜାଗୁଥିଲା, ତାକୁ ଏମିତି ପ୍ରକୃତରେ ତାକୁ କଣ ଏମିତି ଜଣେ ମଣିଷ ପକ୍ଷରେ ସମ୍ଭବ କି? କେବେ ନୁହେଁ। ତ କୁମ୍ଭକର୍ଣ୍ଣ ଶବ୍ଦର ଅର୍ଥ କଣ? କୁମ୍ଭରୂପୀ କର୍ଣ୍ଣ ଯାହାର, ତାକୁ କୁମ୍ଭକର୍ଣ୍ଣ କୁହାଯାଏ। କୁମ୍ଭରୂପୀ କର୍ଣ୍ଣ, ଯେମିତି କୁମ୍ଭ ଅର୍ଥାତ୍ ଗୋଟେ ମାଠିଆ, ମାଠିଆରେ କିଛି ଆପଣ କଥା କହିଲେ ଯେମିତି ତା ଭିତରେ ରହେ ନୁହେଁ, ରହେ ନାହିଁ, ବାହାରକୁ ଆସିଯାଏ, ଇକୋ ହେଇକି ବାହାରକୁ ଆସିଯାଏ। ସେମିତି ଯେତେବେଳେ ଧରାପୃଷ୍ଠକୁ ପରମାତ୍ମା ଆସନ୍ତି, ବ୍ରହ୍ମାକୁମାରୀ ଭଉଣୀମାନଙ୍କ ଦ୍ୱାରା ସମସ୍ତଙ୍କର କାନରେ ଜ୍ଞାନାମୃତ ସିଞ୍ଚିଥାନ୍ତି ଏବଂ ଅଜ୍ଞାନ ନିଦ୍ରାରୁ ଉଠେଇଥାନ୍ତି କି ଉଠ, ଜାଗ, ଏ ଦୁନିଆ ଏବେ ପରିବର୍ତ୍ତନ ହେବାକୁ ଆସିଛି, ଏବେ କଳିଯୁଗର ପରିସମାପ୍ତି ସମୟ ଆସିଗଲାଣି, ସତ୍ୟଯୁଗ ଆସିଛି, ଉଠ, ଜାଗ୍ରତ ହୁଅ। କିନ୍ତୁ ଯେଉଁମାନେ ଗୋଟେ କାନରେ ଶୁଣିକି ଆଉ ଗୋଟେ କାନରେ ଛାଡ଼ି ଦିଅନ୍ତି, ଏମିତି ବି ବିନାଶ ହେଇଯିବ, ଏମିତି ଯୁଗ ପରିବର୍ତ୍ତନ ହେଉଛି, ବହୁତ ସମୟରୁ ତ ଆମେ ଏମିତି ଦେଖି ଆସିଛୁ, କଣ ଏମିତି ତ ଭଗବାନଙ୍କ କଥାକୁ ଯିଏ ବିଶ୍ୱାସ କରେନି ଗୋଟେ କାନରେ ଛାଡ଼ିକି ଆଉ ଗୋଟେ କାନରେ ଛାଡ଼ିଦିଏ ଅର୍ଥାତ୍ ଅଜ୍ଞାନ ନିଦ୍ରାରେ ଶୋଇ ରହିଥାଏ ତାକୁ ହିଁ ବାସ୍ତବରେ କୁମ୍ଭକରଣ କହିବା। ତ ରାମାୟଣରେ ଯେଉଁ ବ୍ୟାଖ୍ୟା ରହିଛି ଏମିତି କୁମ୍ଭକରଣ ଥିଲା ରାବଣର ଭାଇ ଥିଲା ତାର ବି ମୃତ୍ୟୁ ହେଲା। ତ ଏଇ କଥା ବାସ୍ତବରେ ତାର ଆଧ୍ୟାତ୍ମିକ ଅର୍ଥ କ'ଣ କି ଯେତେବେଳେ ଆମେ ଅନେକ ପ୍ରକାର ସାଧନା କରୁଛେ ଭକ୍ତି କରୁଛେ ଉପାସନା କରୁଛେ ଅନେକ ସାଧନା କରୁଛେ କିନ୍ତୁ ପରମାତ୍ମା ଆସିକି ଯେତେବେଳେ ଆମମାନଙ୍କୁ ଅଜ୍ଞାନ ନିଦ୍ରାରୁ ଜଗଉଛନ୍ତି ଜାଗରଣ କରୁଛନ୍ତି ଆମେ ସେଟାକୁ ହେୟ ମନେ କରିକି ଆମେ ଯେଉଁ ସାଧନା କରିଚାଲିଛେ ଯେଉଁ ପ୍ରକାର ଯେଉଁ ରୀତିରେ ଯାହା ବୁଝିଛେ କରିଚାଲିଛେ କିନ୍ତୁ ସେ ଅଜ୍ଞାନ ନିଦ୍ରାରେ ଆମେ ଜାଗୁନୁ ଆମେ ସବୁ ବାସ୍ତବରେ ସେ କୁମ୍ଭକରଣ ହେଇଯାଉଛେ। ଅର୍ଥାତ୍ କୁମ୍ଭକରଣ ରାଜା ହେଇପାରିଲା କି ଦେଖନ୍ତୁ। ତ ସେମିତି ଆମେ ବି ଆମେ ଯେଉଁ ସାଧନା ଯାହା ବି କରିଥାଉ କିନ୍ତୁ ପରମାତ୍ମା ଯାହା ଶିକ୍ଷା ଦେଉଛନ୍ତି ସେଟାକୁ ଯଦି ଜୀବନରେ ପାଳନ ନ କରୁଛେ ଆଉ ସେଟା ଗ୍ରହଣ ନ କରୁଛେ ତାହେଲେ ଗୋଟେ କାନରେ ଶୁଣିକି ଆଉ ଗୋଟେ କାନରେ ଛାଡ଼ି ଦେଉଛେ ଆମେ ହିଁ ତ କୁମ୍ଭକରଣ। ସେଟାକୁ ବ୍ୟାଖ୍ୟା କରିବା ପାଇଁ ବର୍ତ୍ତମାନ ସମୟର ପରିସ୍ଥିତିକୁ ଅନେକ ଲୋକଙ୍କ ଜୀବନର ଯେଉଁ ଧାରଣା ଆଚରଣକୁ ବ୍ୟାଖ୍ୟା କରିବା ପାଇଁ କାବ୍ୟକାର ସେମିତି ଲେଖିଦେଇଛନ୍ତି। ଏବଂ ଦେଖନ୍ତୁ ରାମାୟଣରେ ରାବଣର ଗୋଟେ ପୁଅ ଥିଲା ସବୁଠୁ ବଡ଼ ପୁଅ ତାକୁ ମେଘନାଦ ବା ଇନ୍ଦ୍ରଜିତ ରୂପରେ ବ୍ୟାଖ୍ୟା ରହିଛି। ରାବଣ ବଂଶର ସମସ୍ତେ ମରିଗଲେ ଶେଷରେ କୁମ୍ଭକର୍ଣ୍ଣ ବି ମରିଗଲା ଲାଷ୍ଟରେ ଇନ୍ଦ୍ରଜିତ ମଲା ପରେ ତାପରେ ରାବଣ ମଲା ଯେଉଁ ବ୍ୟାଖ୍ୟା ରହିଛି ତାର ତାତ୍ପର୍ଯ୍ୟ କ'ଣ ପ୍ରକୃତରେ ଆମେ ଯେତେବେଳେ ସାଧନା କରିବାର ଆରମ୍ଭ କରୁ ଆଧ୍ୟାତ୍ମିକ ସାଧନା ଦ୍ୱାରା ଆମର ମନୋବିକାର ସବୁ ଯେଉଁ ଅନେକ ପ୍ରକାର ବିକାର ରହିଛି ଯେମିତି ଦେବତାମାନଙ୍କ ପାଖରେ ଅନେକ ସବୁ ଗୁଣ ଥିଲା ଅତି କମ୍ସେ କମ୍ 36 ଦିବ୍ୟ ଗୁଣ ବୋଲିକି ବ୍ୟାଖ୍ୟା ରହିଛି ଅତି କମ୍ 36 ଦିବ୍ୟ ଗୁଣ ଦେବତାମାନଙ୍କ ପାଖରେ ଥିଲା ତାଙ୍କୁ ସର୍ବଗୁଣ ସମ୍ପନ୍ନ ବୋଲି କୁହାଯାଉଥିଲା। ସେମିତି ଅବଗୁଣ ଆସୁରୀ ଅବଗୁଣ ଆମ ପାଖରେ ଯେତେବେଳେ ସବୁ ଦିବ୍ୟ ଗୁଣ ଯାକ ଆମେ ହରେଇ ବସିଲୁ ତା ପ୍ରତିବଦଳରେ ଯେମିତି ପ୍ରକାଶ ଚାଲିଗଲା ପରେ ଅନ୍ଧକାର ଆସିଯାଏ ସେମିତି ଆମ ଜୀବନରେ ଯେତେବେଳେ ସବୁ ଦିବ୍ୟ ଗୁଣ ଆମେ ହରେଇ ବସିଲେ ଆମ ଭିତରେ ସେ ଦିବ୍ୟ ଗୁଣ ବଦଳରେ ଆସୁରୀ ଅବଗୁଣ ସବୁ ଆସିଗଲା। କିନ୍ତୁ ଆସୁରୀ ଅବଗୁଣ ବି ଯଦି ଗଣି ବସିବେ ଦିବ୍ୟ ଗୁଣ ତଥାପି ବି କିଛି ସୀମା ତାର ଅଛି କିନ୍ତୁ ଆସୁରୀ ଅବଗୁଣର ତ ସୀମା ହିଁ ନାହିଁ ଏତେ ସବୁ ଜିନିଷ ଅଛି ଆପଣ ଚିନ୍ତା କରିପାରିବେନି। ତେଣୁ ରାମାୟଣରେ ଲେଖାଇଛି ରାବଣର ଲକ୍ଷେ ପୁଅ ଥିଲେ ପୁତ୍ର ଥିଲେ ଆଉ 150,000 ପୌତ୍ର ଥିଲେ ଅର୍ଥାତ୍ ତା ନାତି ସୁତି ସବୁ ଥିଲେ ଏମିତି ବର୍ଣ୍ଣନା ରହିଛି। ଜଣେ ଲୋକର ଲକ୍ଷେ ପୁଅ ହବ ଆଉ 150,000 200,000 କଣ ନାତି ଏମିତି ହେବେ କି ସମ୍ଭବ କି ଆପଣ ଚିନ୍ତା କରନ୍ତୁ। କହିବା ତାତ୍ପର୍ଯ୍ୟ ହେଉଛି ଯେ ଦେହ ଅଭିମାନ ଏଟା ହେଉଛି ମୁଖ୍ୟ ବିକାର ଏବଂ ତାର ଅନେକ ପ୍ରକାର ସେଠୁ ଯେଉଁ ଉତ୍ପନ୍ନ ହୁଏ କାମ କ୍ରୋଧ ଲୋଭ ମୋହ ଅହଙ୍କାର ଆଦି ଆଦି ସେଟା ମୁଖ୍ୟ ବିକାର କିନ୍ତୁ ତାଠୁ ବି ଆହୁରି ଛୋଟ ଛୋଟ ବିକାର ସେଠୁ ଉତ୍ପନ୍ନ ହୁଏ ଈର୍ଷା ଦ୍ୱେଷ ଘୃଣା ଆଳସ୍ୟ ଭୟ ଏସବୁ ଜିନିଷ ଗୁଡାକୁ ବି ଆମେ ବିକାର କହିବା। ଏମିତି ଅନେକ ପ୍ରକାର ମନୋବିକାର ଯଦି ଗଣି ବସିବେ ଛୋଟ ଛୋଟ ଏତେ ଅଛନ୍ତି ଆପଣ ଚିନ୍ତା କରିପାରିବେନି କଳ୍ପନା କରିପାରିବେନି। ସେଗୁଡାକୁ ଗୋଟେ ଗୋଟେ ଅସୁର ରୂପରେ ରାବଣର ବଂଶଧର ରୂପରେ କାବ୍ୟକାର ସବୁ ବର୍ଣ୍ଣନା କରିଦେଇଛନ୍ତି। ଏବଂ ସବୁ ବିକାରକୁ ଆମେ ମାରି ସାରିଲା ପରେ ଗୋଟେ ଗୋଟେ ବିକାର ସବୁ ଆମେ ଜୀବନରେ ଆମେ ତ୍ୟାଗ କରିଦେବା। ଯଦି ଜୀବନରେ ଆମେ ସବୁକିଛି ଆମ ଭିତରେ ଅଛି ପୋଟେନ୍ସିଆଲିଟି ଆମେ ସାଧକ ସାଧନା କରୁଛେ କିନ୍ତୁ ଯଦି ଆମ ଭିତରେ ଆଳସ୍ୟ ରହିଛି ତାହେଲେ ଆମେ ଇନ୍ଦ୍ର ପଦକୁ ପ୍ରାପ୍ତ କରିପାରିବା ନାହିଁ ଅର୍ଥାତ୍ ସ୍ୱର୍ଗରେ ରାଜା ବନିପାରିବା ନାହିଁ। ଏବଂ ତାପରେ ଯେତେବେଳେ ଆଳସ୍ୟକୁ ଆମେ ତ୍ୟାଗ କରୁଛେ, ତାପରେ ବାସ୍ତବରେ ଆସୁଛି ଆମର କର୍ମେନ୍ଦ୍ରିୟା। ଅନେକ ପ୍ରକାର ଯେଉଁ କର୍ମେନ୍ଦ୍ରିୟା ଜ୍ଞାନେନ୍ଦ୍ରିୟା ରହିଛି, ଏଗୁଡ଼ାର ଆକର୍ଷଣ ବାସ୍ତବରେ ତା ଉପରେ ବି ବିଜୟ ପ୍ରାପ୍ତ କରିବାର ଆବଶ୍ୟକ ରହିଛି। ଯଦି ଆମେ କର୍ମେନ୍ଦ୍ରିଜିତ ନହେଇଛେ ତାହେଲେ ବି ଆମେ ରାଜା ହୋଇପାରିବାନି। ଏବଂ ଯେତେବେଳେ ରାବଣ ହେଉଛି ସମ୍ପୂର୍ଣ୍ଣ ମାୟାର ପ୍ରତୀକ, ଏବଂ ରାବଣ ଉପରେ ଯେତେବେଳେ ବିଜୟ ପ୍ରାପ୍ତ କଲା ପରେ ହିଁ ରାମ ରାଜା ହେଲେ ବୋଲିକି ଯେଉଁ ବ୍ୟାଖ୍ୟା ରହିଛି, ତାର ତାତ୍ପର୍ଯ୍ୟ କ'ଣ? ଆମେ ସାଧନା ପଥରେ ଅନେକ ମନୋବିକାର ଉପରେ ବିଜୟ ପ୍ରାପ୍ତ କଲା ପରେ ଯେତେବେଳେ ଆଳସ୍ୟ ତା ଉପରେ ବି ବିଜୟ ପ୍ରାପ୍ତ କରୁଛେ, ତାପରେ ଆମ କର୍ମେନ୍ଦ୍ରିୟା ସବୁ ବିଭିନ୍ନ ଆଡ଼କୁ ଆମକୁ ଟାଣି ନେବେ, ତା ଉପରେ ବି ବିଜୟ ପ୍ରାପ୍ତ କରିବାକୁ ପଡ଼ିବ। ଏବଂ କର୍ମେନ୍ଦ୍ରଜିତ ହେଲା ପରେ ତାପରେ ହିଁ ଆମକୁ ମାୟାଜିତ ବା ରାବଣ ଉପରେ ଯେତେବେଳେ ବିଜୟ ପ୍ରାପ୍ତ କରିବା, ତାହେଲେ ଆମେ ଜଗତ ଜିତ ହୋଇପାରିବା। ସେହି କଥାକୁ ବ୍ୟାଖ୍ୟା କରିବା ପାଇଁ କାବ୍ୟକାର ଏବଂ ଚିତ୍ରକାର ଏମିତି ବ୍ୟାଖ୍ୟା କରିଦିଆଯାଇଛନ୍ତି। ଏବଂ ଇନ୍ଦ୍ରଜିତ ବିଷୟରେ ଯେଉଁ କଥା ଅଛି, ରାମାୟଣରେ ବ୍ୟାଖ୍ୟା ରହିଛି, ସେଟା ଶୁଣିଲେ ବାସ୍ତବରେ ବହୁତ ସୁନ୍ଦର, ତାର ଗୁଢ଼ ରହସ୍ୟ ବୁଝିଲେ ବହୁତ ମନରେ ଖୁସି ହୁଏ। ଦେଖନ୍ତୁ ଲେଖାହେଇଛି ରାମାୟଣରେ କି ଇନ୍ଦ୍ରଜିତ, ତାକୁ ଏମିତି ଗୋଟେ ବରଦାନ ମିଳିଥିଲା ଯେ ତାକୁ କେହି ବି ମାରିପାରିବେନି। କେବଳ ଜଣେ ଲୋକ ମାରିପାରିବ ଯିଏ 14 ବର୍ଷ ପର୍ଯ୍ୟନ୍ତ 4ଟି ଜିନିଷର ତ୍ୟାଗ କରିଥିବ, ତା ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରିଥିବ, ସେ ହିଁ ବାସ୍ତବରେ ମେଘନାଦ ବା ଇନ୍ଦ୍ରଜିତକୁ ମାରିପାରିବ ବୋଲିକି ବର୍ଣ୍ଣନା ରହିଛି। ସେ 4ଟି ଜିନିଷ କ'ଣ? ଆହାର, ବିହାର, ନିଦ୍ରା ଏବଂ ମୈଥୁନ। ଯିଏ 14 ବର୍ଷ ପର୍ଯ୍ୟନ୍ତ କିଛି ଖାଇନଥିବ, କୌଣସି ଆଡ଼େ ବୁଲିବା, ବିଭିନ୍ନ ପ୍ରକାର ବିହାର କରିବାର ଯାହାର କିଛି ପ୍ରକାର ଇଚ୍ଛା ନଥିବ ବା ସଉକ ନଥିବ, ଏବଂ ଯିଏ ନିଦ୍ରା ଉପରେ 14 ବର୍ଷ ବିଜୟ ପ୍ରାପ୍ତ କରିଥିବ, ଏବଂ ସମ୍ପୂର୍ଣ୍ଣ ବ୍ରହ୍ମଚାରୀ ମୈଥୁନ ଉପରେ ଯାହାର ବିଜୟ ପ୍ରାପ୍ତ ଥିବ, ସେହି ଇନ୍ଦ୍ରଜିତକୁ ମାରିପାରିବ ବୋଲି ତାକୁ ରାମାୟଣରେ ବରଦାନ ମିଳିଥିଲା ବୋଲି ବ୍ୟାଖ୍ୟା ରହିଛି। ଲକ୍ଷ୍ମଣ 14 ବର୍ଷ ପର୍ଯ୍ୟନ୍ତ ସେ କ'ଣ କରିଥିଲେ? ନିଜ ସ୍ତ୍ରୀକୁ ଛାଡ଼ିକି ଭାଇ ପଛରେ ସେବା ପାଇଁ ଆସିଥିଲେ, ତେଣୁ ବ୍ରହ୍ମଚାରୀ ହିଁ ରହିବାକୁ ପଡ଼ିବ, ନେଚୁରାଲି ବ୍ରହ୍ମଚାରୀ ବ୍ରତ ପାଳନ ହୋଇଗଲା। ଏବଂ ଯେତେବେଳେ ରାମ ସୀତା ରେଷ୍ଟ କରୁଥିଲେ, ସେ ରାତିରେ ସେ ଆସିକି ପ୍ରହରା ଦେଉଥିଲା ଏବଂ ଶୋଉନଥିଲା ବୋଲି ବର୍ଣ୍ଣନା ରହିଛି, ଅର୍ଥାତ୍ ନିଦ୍ରାଜିତ ଥିଲେ। ଏବଂ ସେ କିଛି ଖାଉନଥିଲେ ବୋଲିକି ବର୍ଣ୍ଣନା କରାହେଇଛି ରାମାୟଣରେ। ଯାହା ବି ସୀତା ଦେଉଥିଲେ ସେଗୁଡ଼ା ସବୁ ରଖିଦେଇଥିଲେ, ଏବଂ ଶେଷରେ ସେଟା ସବୁ ଗୋଟେ ଋଷିଙ୍କର ଆଶ୍ରମରେ ରଖାହେଇଥିଲା। ଏବଂ ପରେ ରାମ ଯେତେବେଳେ ତାଙ୍କର ରାଜସିଂହାସନରେ ବସିଲେ, ହନୁମାନ ସେହିସବୁ ଗୁଡ଼ାକୁ ଆଣିବା ପାଇଁ ସେ ଋଷି ଆଶ୍ରମକୁ ଯାଇଥିଲା ବୋଲିକି ବର୍ଣ୍ଣନା ରଖିଛି। ତେଣୁ ସେ ଖାଉନଥିଲେ ବି ବର୍ଣ୍ଣନା ରହିଛି। ଏବଂ ଯିଏ ଜଙ୍ଗଲରେ ଭାଇ ପଛରେ ଯାଉଛି, ତାକୁ ଆଉ କୁଆଡ଼େ ବୁଲିବା, ବିଭିନ୍ନ ଜାଗା ଦେଖିବା, ସେ କ'ଣ ସଉକ ରହିବ କି? ତେଣୁ ଲକ୍ଷ୍ମଣ ହିଁ 14 ବର୍ଷ କାଳ ପର୍ଯ୍ୟନ୍ତ ଏ ଆହାର, ବିହାର, ନିଦ୍ରା, ମୈଥୁନ ଉପରେ ବିଜୟ ପ୍ରାପ୍ତ କରିଥିଲେ ବୋଲିକି ବର୍ଣ୍ଣନା ରହିଛି, ଯାହାଫଳରେ ସେ ଇନ୍ଦ୍ରଜିତକୁ ମାରିଥିଲେ ବୋଲିକି ରାମାୟଣରେ ବର୍ଣ୍ଣନା କରିଦିଆଯାଇଛି। କିନ୍ତୁ ତାର ଆଧ୍ୟାତ୍ମିକ ଅର୍ଥ କ'ଣ? ପ୍ରକୃତରେ ସାଧନା ପଥରେ ଆମେ ଯେତେବେଳେ ସାଧନା କରିଚାଲିଛେ, 14 ବର୍ଷ ପର୍ଯ୍ୟନ୍ତ ଯଦି କିଛିର ସାଧନା ଲଗାତାର ଜଣେ କରେ, ତା କୌଣସି ପ୍ରକାର ବିକାର ଉପରେ ସେ ବିଜୟ ପ୍ରାପ୍ତ କରିପାରିବ। ଏବଂ ସେଥିପାଇଁ ଦେଖନ୍ତୁ, ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପରମାତ୍ମା ଶିବ ପ୍ରାୟ ଛୋଟ ଛୋଟ 400 ଜଣ ଝିଅଙ୍କୁ ନେଇକି ଏ ବ୍ରହ୍ମା କୁମାରୀ ବିଶ୍ୱବିଦ୍ୟାଳୟ ଆରମ୍ଭ କରିଥିଲେ। ଏବଂ ସେ 400 ଝିଅଙ୍କୁ, ଛୋଟ ଛୋଟ ଝିଅମାନଙ୍କୁ 14 ବର୍ଷ ପର୍ଯ୍ୟନ୍ତ ବ୍ରହ୍ମା ବାବା ଏବଂ ଶିବ ବାବା ଉଭୟ ଏ ଦୁନିଆରୁ ସମ୍ପୂର୍ଣ୍ଣ ରୂପରେ ସେମାନଙ୍କୁ ଅଲଗା ରଖିକି ତାଙ୍କୁ ଆଧ୍ୟାତ୍ମିକ ସାଧନା କରିଥିଲେ। ଏବଂ 14 ବର୍ଷ ପରେ ହିଁ ସେମାନେ ଯେତେବେଳେ ପ୍ରାପ୍ତ ବୟସ୍କ ହୋଇଯାଇଥିଲେ, ବଡ଼ ହୋଇଯାଇଥିଲେ, ତାଙ୍କୁ ପରମାତ୍ମା କହିଥିଲେ, ଯାଅ ସମଗ୍ର ବିଶ୍ୱରେ ସନ୍ଦେଶ ଦିଅ କି ସ୍ୱୟଂ ପରମାତ୍ମା ଶିବ ଧରାପୃଷ୍ଠରେ ଅବତରଣ ହୋଇସାରିଛନ୍ତି, ତମେ ସବୁ ଶିବ ଶକ୍ତି ଅଟ। ତ ସେମାନେ ସବୁ ଆମ ବିଶ୍ୱବିଦ୍ୟାଳୟର ଏବେ ସବୁ ବହୁତ ବଡ଼ ହୋଇସାରିଲେଣି, ସବୁ ଦାଦିମାନେ, ସେହି ସବୁ ଛୋଟ ଛୋଟ ଝିଅ। ତ ଦେଖନ୍ତୁ, ଜୀବନରେ 14 ବର୍ଷ ଯଦି ଜଣେ ଅଖଣ୍ଡ ତପସ୍ୟା କରେ, ସେ ହିଁ ବାସ୍ତବରେ ନିଜର କର୍ମେନ୍ଦ୍ରିୟକୁ ସମ୍ପୂର୍ଣ୍ଣ ରୂପରେ କାବୁ କରିପାରିବ ଏବଂ ଇନ୍ଦ୍ରଜିତ ହୋଇପାରିବ। ଯାହାର ଲକ୍ଷ୍ୟ ପ୍ରତି ମନ ସବୁବେଳେ ଏକାଗ୍ର ହୋଇକି ରହିଥାଏ କି ମୋତେ ଏମିତି ଇନ୍ଦ୍ରଜିତ ବନିବାକୁ ପଡ଼ିବ, ମୁଁ ରାଜା ହେବି। ତ ଯିଏ ଏମିତି ନିଜ ଜୀବନର ଲକ୍ଷ୍ୟକୁ ସବୁବେଳେ ସାମ୍ନାରେ ରଖିକି साधना करे एवं आहार विहार निद्रा मैथुन उपरे जार संपूर्ण विजय प्राप्त हुए से ही वास्तव रे कर्मेन्द्र जीत हुए एवं से ही वास्तव रे रावण को भी मारी पारे एवं माया जीत हे कि जगत जीत हे परियो। तेणु ए सब साधना कथा गुडा चित्रकार एवं काव्यकार केमती व्याख्या करिवे से माने सब एमती कथा रूप रे रूपक रूप रे व्याख्या करि जो दैछन्ती साधारण मनुष्य ए गुडार सब आध्यात्मिक गुह रहस्य को न बुझी कि से माने भावि दैछन्ती सतरे एमती हेतला एमती गुडा असुर थिला एमती सब युद्ध हेतला ताकु स्थूल रूप रे चिंता करि जति तो बुझिले तो रामायण रे अनेक प्रकार जो रूपक रही व्यक्तित्व रही वास्तव में तार आध्यात्मिक गुढ़ रहस्य बुझा दरकार एवं स्वयं परमात्मा आसिकी वर्तमान समय रे जो आमको शिक्षा दौंती काव्यकार एमती गोटे रूप से चित्रित कर वर्तमान समय परिस्थिति एवं घटना गुड़ाक सेमती रूपक काव्य रूप से वर्णना हो आम मैने सब सीता एवं आम समस्त अग्नि परीक्षा हे जी जार हृदय एक राम अर्थात एक परमात्मा छड़ा अन्य कोठी भी बुद्धि ना जी अव्यभिचारी भक्ति जार परमात्मा गोटी अच्छी से ही संपूर्ण पवित्रता जा जीवन अच्छी से ही अग्नि परीक्षा पास हे से ही सीता रूप से परमात्मा ताकू राम राज्य को नहीं जीवे अर्थात विश्व महाराज विश्व महाराणी रूप से सेठी पुणी अनेक जन्म जन्मांतर स्वर्ग सुखर पाइबार से अधिकार हो पार बुझिले रामायण गुह्य रहस्य। तो रामायण गोटे ऐतिहासिक सत्य एमती सत्य प्रकार जमती व्याख्या होता सेमती जन जन व्यक्ति थे से कथा नुहे वर्तमान जुगर जो समस्या चलती जो परिस्थिति चलती जमती परमात्मा राम दुनिया को आई कथा को व्याख्या करने काव्यकार रूपक रूप से व्याख्या कर दे। अच्छा